ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫୁ ଓଡ଼ିଶା ଦିବସ ପାଳନ ଅବସରରେ ଗଲାକାଲିଠାନୁ ସାରା ରାଜ୍ୟ ଓଡ଼ିଶା ପକ୍ଷ ପାଳନ ମୂଲ ହୋଇଛି। ଏ ଅବସରରେ ଆଏଜ୍ ଆଉ ଆଇବାକାଲ ପାରମ୍ପରିକ ପୋଷାକ ପରିଧାନ ଦିବସ ଆମ ପୋଷାକ ଆମ ପରିଚୟ ଦିବସ ପାଳନ କରାଯିବ। ଏ ଅବସରରେ ରାଜ୍ୟର ସବୁ ସରକାରୀ ଅଧିକାରୀ କର୍ମଚାରୀ ଆଉ ନାଗରିକମାନଙ୍କୁ ହସ୍ତତନ୍ତ ପୋଷାକ ପରିଧାନ କରିବା ଲାଗି ବିଭାଗ ତରଫୁ କୁହାଯାଇଛି। ପୋଷାକ ପରିଧାନ କରିକି ନିଜର ଫଟୋକେ ଓଡ଼ିଆ ପକ୍ଷ 2026 ୱେବସାଇଟ୍ଟି ଅପଲୋଡ୍ କରବାର୍କେ ଭି ଅନୁରୋଧ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନର ଗଲାକାଲ ଓଡ଼ିଶା ଦିବସ ପାଳନ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୋଗ ଦେଇକରି ମୂଲ୍ୟବୋଧ ଆଧାରିତ ବିକଶିତ ଓଡ଼ିଶା ଗଠନ ଲାଗି ସାମୁହିକ ଚେରେଷ୍ଟାକେ ଆହ୍ୱାନ ଦେଇଛନ୍। ସେ କହିଛନ୍, ସାଧୁତା କରୁଣା ଆଉ ଦାୟିତ୍ୱବୋଧି ପ୍ରକୃତ ଅଭିବୃଦ୍ଧି ପ୍ରତିଫଳିତ ହେବାର ଉଚିତ। ସମାବେଶୀ ସୁରକ୍ଷିତ ଆଉ ସମୃଦ୍ଧ ରାଜ୍ୟ ଗଠନତି ସହଯୋଗ ଲାଗି ରାଜ୍ୟପାଳ ଜୁଆନ ପିଢ଼ିଙ୍କୁ ଆହ୍ୱାନ ଦେଇଛନ୍। 2036 ମସିହାନ ଓଡ଼ିଶା 100 ବଛର ପୂରା କରବାର ସହିତ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଲାଗି ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସୂଚନା ଲୋକସମ୍ପର୍କ ବିଭାଗ ତରଫୁ ଗଲାକାଲି ଭୁବନେଶ୍ୱର ଓୟୁଇଟି କୃଷି ଶିକ୍ଷା ସଦନ ହୋଇଥିବା ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମହିଳା କୃଷକ ଆଦିବାସୀ ଓ ଗରିବ ଲୋକଙ୍କର ସଶକ୍ତିକରଣକେ ସରକାର ପ୍ରାଥମିକତା ଦେଉଛନ୍ ବୋଲି କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆସିଥିବା ଚିଠିକେ ପଢ଼ିକରି କୃତଜ୍ଞତା ଜଣାବାର ସହିତ ଓଡ଼ିଶା ପୁଲିସ୍କେ ମିଳିଥିବା ରାଷ୍ଟ୍ରପତି ପୁଲିସ୍ କଲର୍ ସମ୍ମାନ ରାଜ୍ୟ ଲାଗି ଗର୍ବର ବିଷୟ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର 30 ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କରିଛନ୍। ଏ ବାବଦେ ଗଲାକାଲି ରାଜ୍ୟ ସରକାରଙ୍କ ତରଫୁ ବିଜ୍ଞପ୍ତି ବାହାରିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦେବଗଡ଼, ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗଜପତି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସମ୍ବଲପୁର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ରାୟଗଡ଼ା ଜିଲ୍ଲାର ଯୋଜନା କମିଟିର ଅଧ୍ୟକ୍ଷ କରିଛନ୍। ଇତାଛଡ଼ା ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ବିଧାୟକମାନଙ୍କୁ ସରକାରଙ୍କ ତରଫୁ ଏ ଦାୟିତ୍ୱ ଦିଆଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2026-27 ଶିକ୍ଷା ବର୍ଷର ପହିଲା ଦିନେ ଗଲାକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂଆ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଆଣ୍ଡ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍। 3-8 ଶ୍ରେଣୀ ତକ୍ ଛାତ୍ରଛାତ୍ରୀମାନଙ୍କ ଲାଗି ଥିବା ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷାନୀତି 2020ର ଲକ୍ଷ୍ୟକେ ପୂରା କରବାର ଦିଗେ ଗୋଟିଏ ବଡ଼ ପଦକ୍ଷେପ ହେବା। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଭାରତ ଆଜ୍ ବିଶ୍ୱ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରଟି ନିଜର ପ୍ରଭାବକେ ବିସ୍ତାର କରୁଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ପାଠ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ଉପକରଣ ଦିଆଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ସବୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ 3 ଲେଖା ହ୍ୱିଲ୍ ଚେୟାର ଦିଆଯିବା। ବିଭାଗ ତରଫୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଆଉ ଉପନିର୍ଦ୍ଦେଶକଙ୍କୁ ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଉପକରଣ ବାଣ୍ଟବାର ପ୍ରକ୍ରିୟାର ପୂରା ତଦାରଖ ଉଚ୍ଚଶିକ୍ଷା ବିଭାଗ ଆଉ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ କରାଯିବ। ପାରାଦୀପ ବନ୍ଦର ପ୍ରାଧିକରଣ 2025-26 ଆର୍ଥିକ ବର୍ଷଟି ସବୁନ ଅୟତ୍କା ପଣ୍ୟ ପରିଚାଳନା କରିକି ନୂଆ ମାଇଲ୍ ଖୁଣ୍ଟା ସ୍ଥାପନା କରିଛି। ବନ୍ଦର 156.45 ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିକି 155 MMT କ୍ଲବ୍ଥି ସାମିଲ ହୋଇଛି, ଯେନ୍ଟା 1966 ପଣ୍ୟ ପରିଚାଳନା ମୂଲ ହେବାର ଉତ୍ରୁ ସବୁନୁ ଭଲ ପ୍ରଦର୍ଶନ ଆଏ। ଖରାଦିନେ ବଢ଼ୁଥିବା ଯାତ୍ରୀ ଚାହିଦାକେ ପୂରା କରବାର ଆଉ ଯାତ୍ରା ସୁବିଧା ଯୋଗାଇ ଦେବା ଲାଗି ପୂର୍ବତ ରେଲପଥ ତରଫୁ ଖାସ୍ ଟ୍ରେନ୍ ପରିଚାଳନାକେ ବଢ଼ାବା ନିଷ୍ପତ୍ତି ନିଆଯାଇଛି। 6 ସ୍ପେଶାଲ୍ ଟ୍ରେନ୍ ଜରିଏ ରେଲପଥ ତରଫୁ ଯାତ୍ରୀ ସେବା ମୂଲ ହୋଇଛି, ହେଲେ ସମିଆ ରହଣି ଜାଗା ଆଉ କୋଚ୍ ସଂରଚନାଟି କେନ୍ସି ପରିବର୍ତ୍ତନ ନାଇଁ କରାଯାଇ। ରେଢ଼ାଖୋଲ ଉପଜିଲ୍ଲାପାଳ ଆଉ ଏନ୍ଏସି କାର୍ଯ୍ୟାଳୟ ଗଲାକାଲି ଦେଶର ପହିଲା ଡିଜିଟାଲ୍ ଜନଗଣନା 2027ର ପହିଲା ଖେପ୍ କାର୍ଯ୍ୟକ୍ରମର ଜନଗଣନା ରଥ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମଟି ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରଥର ଶୁଭାରମ୍ଭ କରିଥିଲେ। ବିକଶିତ ଓଡ଼ିଶା ଗଠନ ଲାଗି ସୁନିୟନ୍ତ୍ରିତ ଆଉ ସ୍ଥାୟୀ ସହରୀକରଣର ଭିତ୍ତିଭୂମିକେ ବରକସ କରିବା ଲକ୍ଷ୍ୟଟି ଗଲାକାଲି ଭୁବନେଶ୍ୱର ଖାରବେଳ ଭବନଠାରେ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ତରଫୁ ସହରାଞ୍ଚଳ ଜମି ପରିଚାଳନା ଉପରେ ଗୋଟିଏ ଉଚ୍ଚସ୍ତରୀୟ ଆଲୋଚନା ଚକ୍ର ହୋଇଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଭବିଷ୍ୟତ ଲାଗି ପ୍ରସ୍ତୁତ ଆଉ ସ୍ଥାୟୀ ସହର ଗଠନ ଆର୍ ବିକଶିତ ଓଡ଼ିଶା ସପନ ସାକାର କରିବା ଲାଗି ସୁନିଶ୍ଚିତ ଆଉ ରଣନୈତିକ ଜମି ପରିଚାଳନା ଉପରେ ଜୋର୍ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ଗଲାକାଲି ମାରାଗୁଡ଼ା ମହୋତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇକରି ଜିଲ୍ଲାସ୍ତରୀୟ ମାରାଗୁଡ଼ା ମହୋତ୍ସବ ମହାମିଲନର ପରବ ଆଏ ବୋଲି କହିଥିଲେ। ଏହି ଅବସରରେ ପଲ୍ଲିଶ୍ରୀ ମେଳା, କବିତା ପାଠୋତ୍ସବ, ପୁସ୍ତକ ମେଳାର ଭିଲ୍ ଆୟୋଜନ କରାଯାଇଛି। ପାଣିପାଗ କାଲବୈଶାଖୀ ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜିଲ୍ଲା ନ ଆଇବା 2 ତକ ଧୂକାଗଡ଼ି ହେବାର ସମ୍ଭାବନା ରହିଛି। ନୂଆପଡ଼ା, ନବରଙ୍ଗପୁର, ପୁରୀ, ଜଗତସିଂହପୁର, ଗଞ୍ଜାମ ଆଉ ଗଜପତି ଜିଲ୍ଲାନ ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରବାର ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।